ॐ नमो भगवते वासुदेवाय। श्रीमद्भागवतम् दशम स्कंद छप्पन अध्याय श्लोक 26। जानित्वां सर्वभूतानां जानित्वां सर्वभूतानां प्राण ओजः सौबलम् प्राण ओजः सौबलम् विष्णुं पुराण पुरुषं विष्णुं पुराण पुरुषं प्रभो विष्णु मधीश्वरम् प्रभ विष्णु मधीश्वरम् जानित्वां सर्वभूतानां प्राण ओजसो बलम् विष्णुं पुराण पुरुषं प्रभ विष्णु मधीश्वरम् तां सर्वभूतानां प्राण ओजसो बलम् विष्णु पुराण पुरुषं प्रभ विष्णु मधीश्वरम् जानित्वां सर्वभूतानां प्राण ओजः सौबलम् विष्णुं पुराण पुरुषं प्रभ विष्णु मधीश्वरम् जानित्वां सर्वभूतानां प्राण ओजः सौबलम् विष्णुं पुराण पुरुषं विष्णु मधीश्वरम् जहाँ भगवान कहले एवे मु अवगत हेली जे आपण समस्त जीवंकर प्राण स्वरूप इंद्रिय मन एवं शारीरिक बल अटंती समस्त जीव मानकर आपण आदि पुरुष सर्वशक्तिमान परम नियंता श्री विष्णु। हरे कृष्णा भक्त स्वजानंद मातृवृंद आपण मानक आम पुणि भागवत कथा द्वारकार लीला को नहीं बर्तमान लक्ष्मी नृसिंहदेव लीला गत का तेणु आमर जो रेगुलर चलिए द्वारका लीला कल आम कही ना पुणी द्वारका लीला बर्तमान से जो गुंफारे भगवान एवं भगवान कृष्ण एवं जहाँ भगवान युद्ध करुले 28 दिन धरी नन स्टप चलता रात दिन राति विश्राम नहीं कौन से खाद्य पानी किसी ना चलता नन स्टप चलता युद्ध आज 28तम दिन में आज जांबवान यहाँ आसला ये ज्ञान टी आसला तेणु वर्तमान से कहते जानित्वां सर्वभूतानां प्रभु जानी आपण किए जानित्वां सर्वभूतानां समस्त जीव मान 84 लक्ष प्रकार जीव अच्छा समस्त जीव मान आपण हो प्राण आमर जो प्राण बा प्राणवायु रही प्राण आम जो जीवन धारण कर जीवन सर्वभूतानां भगवत गीता भगवान कहले मु समस्त जीवन ए प्राण शक्ति जीवन हो भगवान जीवन सर्वभूतानां एक मतलब से कथा कहले जानित्वां सर्वभूतानां प्राण ओज सहोबलम ओज कहले इंद्रिय महानकर बल इंद्रिय महानकर कहार देखापी चक्षुरे बहुत शक्ति रही गोटे थर किसी मत राधाकृष्ण स्वामी महाराज कहते जड़े गुरु शिष्य से कहले गुरुदेव मत दिन तारा देखा दौंती दिन तारा देखा दौंती तेणु गुरुदेव जारे तू से जो रही अंला सब खाई कि ना आज्ञा अंलार एत सब शक्ति रही आखिक बढ़ेद पावर आखि पावर बढ़ेद तेणु आमर सब दिन दिन सब इंद्रिय मान शक्ति कमी कमिका जीव कलि जुगे ଏସବୁ ବେଳେ କମି କମିକା ଯାଉଛି। ତତଶ୍ଚାନ ଦିନ ଧର୍ମଂ ସତ୍ୟଂ ଶୌଚଂ କ୍ଷମା ଦୟା କାଳିନ ବର୍ଣ୍ଣ ରାଜନ ନକ୍ଷନ୍ତି ଆୟୁ ବଳ ସ୍ମୃତି। ଧର୍ମ ସତ୍ୟ ଶୌଚ କ୍ଷମା ଦୟା ଧର୍ମ ସତ୍ୟ ଶୌଚ କ୍ଷମା ଆୟୁଷ ବଳ ସ୍ମୃତି ଇତ୍ୟାଦି ସବୁ ଦିନକୁ ଅନୁଦିନ ପ୍ରତିଦିନ କମି କମିକା ଯିବ। ଆୟୁଷ କୁହାଯାଇଛି କଳିଯୁଗରେ ଲୋକମାନେ ଯଦି ତ୍ରିଶ ବିଂଶ କର୍ମାଉ କଳ ନୃଣାମ, ଯଦି କଳିଯୁଗରେ ଜଣେ ପଚାଶ ବର୍ଷ ହେଇଗଲେ ତା'ର ସବୁଠାରୁ ବୃଦ୍ଧ ବ୍ୟକ୍ତି ହେଇଯିବ, ସେଇଟା ଗିନିସ୍ ବୁକ୍ ଅଫ୍ ରେକର୍ଡ଼ରେ ଆସିଯିବ ପଚାଶ। ଏଭଳି ଅବସ୍ଥା ଆସିବ, କମି କମିକା ଯାଉଛି ସବୁ ଜିନିଷ, କମି କମିକା ଯାଉଛି, ଆୟୁଷ ମଧ୍ୟ କମିଯାଉଛି, ସ୍ମୃତି ଶକ୍ତି କମିଯାଉଛି, ସବୁ କମି କମିକା ଯାଉଛି। ତେଣୁ ଏ ଯେଉଁ ଇନ୍ଦ୍ରିୟମାନଙ୍କର ବଳ କମି କମିକା ଯାଉଛି, କିନ୍ତୁ ଏଇ ଯେଉଁ ବଳ ଇନ୍ଦ୍ରିୟମାନଙ୍କର ଯେଉଁ ବଳ, ଏ ବଳ କେଉଁଠୁ ଆସିଛି? ଆପଣ ହେଉଛନ୍ତି ସେଇ ବଳ ପ୍ରଦାନକାରୀ ଆପଣ ବୋଝ। ଇନ୍ଦ୍ରିୟମାନଙ୍କର ବଳ ସହ ମନର ବଳ, ମନର ବଳ ମଧ୍ୟ କାହାର କେଉଁଭଳି ଭାବେ ରହିଛି, କାହାର ମନର ବଳ ଯେମିତି ଦେଖିବା, ଆମ ହରିଦାସ ଠାକୁର, ହରିଦାସ ଠାକୁରଙ୍କର ମନର ବଳ ଏଭଳି ଥିଲା, ଏକୁଟିଆ ସ୍ଥାନରେ ରହିକରି ଗୁମ୍ଫାରେ ରହିକରି ଭଗବାନଙ୍କର ଭଜନ କରୁଥିଲେ, ସେହି ସମୟରେ ଜଣେ ବେଶୀ ଆସିଲେ, କିନ୍ତୁ ଏଭଳି ଭାବରେ ତାଙ୍କର ମନର ବଳ ଥିଲା, ସିଏ କୌଣସି ଆକର୍ଷିତ ହେଲେ ନାହିଁ, ବରଂ ସେ ବେଶିଆ ଜଣଙ୍କୁ ଭଗବାନଙ୍କର ଭକ୍ତରେ ପରିଣତ କରିଦେଲେ। ଏ ମନର ବଳ ରହିଛି ମନ, ଏଇ ମନଟା ଆମକୁ ଭଗବାନ ଧାମକୁ ନେଇଯିବ, ପୁଣି ଏଇ ମନଟା ଆମକୁ ନର୍କକୁ ନେଇଯିବ। ତେଣୁ ମନର ବଳ କାହାର କେଉଁଭଳି ଭାବରେ ମନର ବଳ ରହିଛି, ସେଇଭଳି ଭାବରେ ବଳମ, ବଳମ କହିଲେ ଶରୀରର ବଳ, କାହାର କେତେ ବଳ ସବୁ ରହିଛି, ଶାରୀରିକ ବଳ କାହାର କ'ଣ ରହିଛି। ତେଣୁ ଏଇ ଯେଉଁ ସବୁ ରହିଛି, ଜାନେ ତ୍ୱାଂ ସର୍ବଭୂତାନାଂ ପ୍ରାଣ ଓଜ ସବୁ ବଳମ ବିଷ୍ଣୁ ପୁରାଣ ପୁରୁଷଂ, ଆପଣ ହେଉଛନ୍ତି ସମସ୍ତଙ୍କର ବଳ ହେଉଛନ୍ତି ଆପଣ, କାହିଁକି ନା ଆପଣ ହେଉଛନ୍ତି ବିଷ୍ଣୁ। ବିଷ୍ଣୁ କହିଲେ, ବିଷ୍ଣୁ ଶବ୍ଦର ଅର୍ଥ ହେଉଛି ଯେ ନିଜକୁ ବିସ୍ତାରିତ କରନ୍ତି। ବିଷ୍ଣୁ ଭାଗବତମ ଦଶମ ସ୍କନ୍ଧ ତେତିଶ ଅଧ୍ୟାୟରେ ପରୀକ୍ଷିତ ମହାରାଜ ଯେତେବେଳେ ପ୍ରଶ୍ନ ପଚାରିଲେ, ପ୍ରଭୁ କାହିଁକି ଭଗବାନ ଏଭଳି ସବୁ ନିନ୍ଦନୀୟ ଲୀଳା ସବୁ କାର୍ଯ୍ୟ କଲେ, ଧର୍ମ ସ୍ଥାପନ କରିବା ପାଇଁ ଆସୁଛନ୍ତି, କିନ୍ତୁ ଅନ୍ୟ ସ୍ତ୍ରୀମାନଙ୍କ ସହିତ ଯେଉଁ ନୃତ୍ୟ କରୁଛନ୍ତି, ଏ ଅଧର୍ମ କାହିଁକି କଲେ, ନିନ୍ଦନୀୟ କାର୍ଯ୍ୟ କାହିଁକି କଲେ? ସେହି ପ୍ରଶ୍ନର ଉତ୍ତରରେ ସୁଖଦେବ ଗୋସ୍ୱାମୀ ବହୁତ କଥା କହିଛନ୍ତି, ତା'ଦେହରୁ ଏଇ ଗୋଟିଏ ଶ୍ଲୋକ ଅଛନ୍ତି, କହୁଛନ୍ତି ବିକ୍ରୀଡ଼ିତଂ ବ୍ରଜବଧୂଭିର୍ ଇଦଂ ଚ ବିଷ୍ଣୁ। କୃଷ୍ଣଙ୍କର ଲୀଳା ହେଇଥିଲା ରାସଲୀଳା, କିନ୍ତୁ ସେ କହିଲେ ବିଷ୍ଣୁ ବୋଲି, କାହିଁକି ନା କୃଷ୍ଣ ନିଜକୁ ବିସ୍ତାରିତ କରିଥିଲେ। ଏଇ ଯେଉଁ ଲୀଳାକୁ ବିକ୍ରୀଡ଼ିତଂ ବ୍ରଜବଧୂଭିର୍ ଇଦଂ ଚ ବିଷ୍ଣୁ ଶ୍ରଦ୍ଧାନ୍ୱିତ ଅନୁଶୁଣିଆ ତଥବର୍ଣ୍ଣ ୟଜ୍ଞ। ଏଇ ଯେଉଁ ଭଗବାନ କୃଷ୍ଣଙ୍କର ଯେ ନିଜକୁ ଏତେ ଭାବରେ ବିସ୍ତାର କରିଥିଲେ, 300 କୋଟି ଗୋପୀ ଏତିକି ଭାବରେ ଭଗବାନ ନିଜକୁ ବିସ୍ତାର କରିଥିଲେ, ଏଇଟାକୁ ଯେଉଁମାନେ ଶ୍ରଦ୍ଧାର ସହିତ ଶ୍ରବଣ କରିବେ ବା କୀର୍ତ୍ତନ କରିବେ, ତାହେଲେ ସେମାନେ ଅନୁଶୁଣିଆ ଅଥବର୍ଣ୍ଣ ଯଜ୍ଞ ବର୍ଣ୍ଣନା କରିବେ, ଭକ୍ତିଂ ପରାଂ ଭଗବତୀ ପ୍ରତିଲଭ୍ୟ କାମା, ସେମାନେ ଶ୍ରେଷ୍ଠ ଭଗବାନ ପ୍ରତି ଶ୍ରେଷ୍ଠ ଭକ୍ତି ଲାଭ କରିବେ, ତାଙ୍କର ହୃଦୟର ଯେଉଁ କାମ ରୋଗ ରହିଛି ଚାଲିଯିବ, ଏବଂ ସେମାନେ ଧୀର ବ୍ୟକ୍ତିରେ ପରିଣତ ହୋଇଯିବେ। କେତେ ଡେରି ହେବ ନା ଅଚିରେଣ ହୃଦୟଙ୍କୁ କ'ଣ ଭକ୍ତିଂ ପରାଂ ଭଗବତୀ ପ୍ରତିଲଭ୍ୟ କାମ ରୁଦ୍ରଗମ ଆଶୁ ଅପହିଣତି ଅଚିରେଣ ଧୀର, ଦୁଇଟି ଶବ୍ଦ ବ୍ୟବହାର କରାଯାଇଛି, ଆଶୁ ଏବଂ କ'ଣ ଅଚିରେଣ, ଦୁଇଟି ଶବ୍ଦ ବ୍ୟବହାର କରାଯାଉଛି। ଆଶୁ କହିଲେ ଖୁବ୍ ଶୀଘ୍ର, ତଥାପି ଜଣେ ଯଦି ପ୍ରଶ୍ନ ପଚାରେ ପ୍ରଭୁ କେତେ ଶୀଘ୍ର ନା ଅଚିରେଣ, ବେଶୀ ଡେରି ହେବ ନାହିଁ, ଏଇ ଭଗବାନ କଥାର ମହାତ୍ମ୍ୟ ରହିଛି ଏଭଳି ଭାବରେ, ଜଣେ ଶୁଣୁ ଶୁଣୁ ଏଇ ଅବସ୍ଥାକୁ ପ୍ରାପ୍ତ ହୋଇଯିବ, ଆସୁ ଅଚିରେଣ ଧୀର, ଧୀର ବ୍ୟକ୍ତିରେ ସେ ପରିଣତ ହୋଇଯିବ, ଯାହାକି ଭଗବତ ଗୀତାରେ ଭଗବାନ କହିଲେ ଯେଉଁମାନେ ଧୀର ବ୍ୟକ୍ତି ସେମାନେ କେବେ ହେଲେ ମୃତ୍ୟୁ ସମୟରେ ବିଚଳିତ ହୁଅନ୍ତି ନାହିଁ। ଏ ମନୁଷ୍ୟମାନଙ୍କର, ମନୁଷ୍ୟ ନାହିଁ ଖାଲି ସବୁ ଜୀବମାନଙ୍କର, ସମସ୍ତେ ଅଧୀର ଅବସ୍ଥାରେ ରହିଛନ୍ତି। ଏ ଯେଉଁ ବେଗ ରହିଛି, ଆମର 6ଟି ବେଗ ରହିଛି, ଭାଚ ବେଗମ ମନସା ପୃଥ ବେଗମ ଜୁହା ବେଗମ ଉଦର ଉପସ୍ଥ ବେଗମ ଏତାନ୍ ବେଗାନ୍ ଯେଉଁ ବିଷୟ ଧୀର ସର୍ବମପି ପୃଥିବ୍ୟାଂଶ ଶିଷ୍ୟା, ସେ ଲାଇଟ୍ ବନ୍ଦ କଲେ ମଧ୍ୟ ସାଉଣ୍ଡ ହେଉଛି। ଏଇ ଯେଉଁ ରହିଛି ଛଅଟି ବେଗ ସମସ୍ତଙ୍କର ରହିଛି, ବାହାଚ ବେଗମ କହିବାର ବେଗ ରହିଛି। ହଁ ଭକ୍ତ ହେଇକରି ମଧ୍ୟ କଥା ବନ୍ଦ କରିପାରୁନାହାନ୍ତି, ସବୁ କଥା ଚାଲୁଛି, ଆଣ୍ଡ ସାଇଡ଼ କଥା ସବୁ ଚାଲିଥିବ। ହଁ ବଚନଟାକୁ ଆମର କୁହାଯାଇଛି ସୌନକ ଋଷି କହୁଛନ୍ତି ଦ୍ୱିତୀୟ ସ୍କନ୍ଦ ତୃତୀୟ ଅଧ୍ୟାୟରେ, କ'ଣ ଇଏ ହେଉଛି ହେଉଛି ଜୁହାର ବେକର ଜୁହା ସହିତ ତୁଳନା କରାଯାଇଛି। ଜୁହା ସମସ୍ତେ ପାଇଛନ୍ତି, ବେଙ୍ଗ ମଧ୍ୟ ଜୁହା ପାଇଛି, କିନ୍ତୁ ସେ ଭଗବାନଙ୍କର କୀର୍ତ୍ତନ କରିପାରିବ ନାହିଁ। କିନ୍ତୁ ମନୁଷ୍ୟ ଜନ୍ମ ପାଇକରି ସେ ମଧ୍ୟ ଭଗବାନଙ୍କର ନାମ କୀର୍ତ୍ତନ ନ କରିକିରି ଯଦି ଅନ୍ୟ ସବୁ କଥା କହିଲା ତାହେଲେ ସେଟା ଜୁହା ବେଙ୍ଗର ଜୁହା ସହିତ ତୁଳନା କରାଯାଇଛି। ଜୁହା ସତୀ ଦାଢ଼ ଦୂରେ କେବେ ସୁତ ନ ଚପ ଗାୟତ୍ରୀ ଗାଏ ଗାଥା ବିଲେବ ତୌର କ୍ରମ ବିକ୍ରମାନ୍ଦେ ନ ଶୁଣନ୍ତ କର୍ଣ୍ଣପଟେ ନରସ୍ୱ ଜୁହା ସତୀ ଦାଢ଼ ଦୂରେ କେବେ ସୁତ ନ ଚପ ଗାୟତ୍ରୀ ଗାଏ ଗାଥା। ଆମର ସବୁ ଇନ୍ଦ୍ରିୟମାନ ଯେଉଁ ରହିଛି, ଏ ଇନ୍ଦ୍ରିୟମାନେ ଯଦି ଇନ୍ଦ୍ରିୟମାନଙ୍କ ପ୍ରଭୁ ଋଷିକେଶଙ୍କର ସେବାରେ ନିଯୁକ୍ତ ନହେଲେ ତାହେଲେ ସେ ସବୁ ବେକାର ହୋଇଗଲା। ଋଷି କଥା କହୁଛନ୍ତି ସୌନକ ଋଷି, ବିଲେବତ ଉରୁକ୍ରମ ବିକ୍ରମାନ ଯେ କର୍ଣ୍ଣ କର୍ଣ୍ଣ ସମସ୍ତେ ପ୍ରାପ୍ତ ହୋଇଛନ୍ତି କିନ୍ତୁ ଭଗବାନଙ୍କ କଥା ଶୁଣୁନାହାନ୍ତି, ତେଣୁ ସେଇଟା ମୂଷାର ଗାତ ସହିତ ତୁଳନା କରାଯାଇଛି। ବିଲେବତ ଉରୁକ୍ରମ ବିକ୍ରମା ଉରୁକ୍ରମ ଭଗବାନଙ୍କର କେତେ ସୁନ୍ଦର ଅଦ୍ଭୁତ କ୍ରମ ସବୁ ରହିଛି, ଅଦ୍ଭୁତ ଲୀଳା ସବୁ ରହିଛି, ବିକ୍ରମ ସବୁ ରହିଛି, ସେଇଟାକୁ ସେ କର୍ଣ୍ଣ ମାଧ୍ୟମରେ ଶୁଣୁନାହାନ୍ତି। ଭଗବାନ ଏଇ ଯେଉଁ ଇନ୍ଦ୍ର ଦେଇଛନ୍ତି, ଏ ଇନ୍ଦ୍ର ଦ୍ୱାରା ଭଗବାନଙ୍କ ସେବା ପାଇଁ ଇନ୍ଦ୍ର ଭଗବାନ ଦେଇଛନ୍ତି, କିନ୍ତୁ ଆମେ ସେଇଟାକୁ ଭଗବାନଙ୍କ ସେବାରେ ଲଗାଉନାହୁଁ। ତେଣୁ ଏଇ ଯେଉଁ ଇନ୍ଦ୍ରିୟମାନଙ୍କର ଯେଉଁ ବେଗ ରହିଛି, କହିବାର ବେଗ, କହିବାର ବେଗଟା ସବୁ ବିଭିନ୍ନ କଥା କହୁଛନ୍ତି। ସକାଳୁ ଉଠିଲେ କେତେ କ'ଣ ସବୁ କଥା ଚାଲିଛି, ଜୁହା ସହିତ ଦାଢ଼ ଦୂରେ କେବେ ସୁତ, ଜୁହାଟା ଗୋଟେ ବେଙ୍ଗର ଜୁହା ସହିତ ତୁଳନା କରାଯାଇଛି। ସ୍ୱର୍ଣ୍ଣ କହୁଛନ୍ତି ସୁତ ଗୋସ୍ୱାମୀଙ୍କୁ ସମ୍ବୋଧନ କରି, ହେ ସୁତ ଜୁହା ସତୀ ଅସତୀ ହେଇଯାଉଛି, ସେଇଟା ଜୁହା ଭଗବାନଙ୍କର ଗୁଣଗାନ କରୁନାହିଁ। ନ ଚପ ଗାୟତ୍ରୀ ଗାୟ ଗାଥା ଭଗବାନ ହରେ କୃଷ୍ଣ ହରେ କୃଷ୍ଣ 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 ହରେ 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 ରାମ 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 ହରେ ଗାଏ ଗାଥା। ଭଗବାନ କେତେ ଗାଥା ରହିଛି, ବର୍ଣ୍ଣନା କଲେ ଶେଷ ହେବ ନାହିଁ। ଅନନ୍ତ ଦେବ ଭଗବାନଙ୍କର ଗୁଣଗାନ କରୁଛନ୍ତି, ଶେଷ ହେଇପାରୁନାହିଁ, ଗୋଟିଏ ମୁଖରେ ନୁହଁ ହଜାର ମୁଖରେ ଏତେ ଗୁଣ ରହିଛି। ଭଗବାନ ହେଉଛି ଅନନ୍ତ, ତାଙ୍କର କଥା ମଧ୍ୟ ସେଇଭଳି ଭାବରେ ଅନନ୍ତ, କିନ୍ତୁ ଯେଉଁମାନେ ଦୁର୍ଭାଗା ସେମାନେ ଭଗବାନ କଥା କହିବା ପାଇଁ ତାଙ୍କର ସେମାନେ ତାଙ୍କର ଜିଭକୁ ବ୍ୟବହାର କରନ୍ତି ନାହିଁ, ପ୍ରଭୁ ସେ ସୁଇଷ୍ଟ ବନ୍ଦ କରନ୍ତି। ତେଣୁ ସେମାନେ ବହୁତ କଥା କହନ୍ତି କିନ୍ତୁ ଭଗବାନ କଥା କହନ୍ତି ନାହିଁ। ତେଣୁ ଇଏ ହେଉଛି ଇନ୍ଦ୍ରିୟମାନେ ଏଇଭଳି ଭାବରେ ଯେଉଁ ବେଗ ରହିଛି, ବାହାଜ ବେଗମ ସେଇଭଳି ଭାବରେ ସବୁର ବେଗ ରହିଛି, ମନ ବେଗମ ବାହାଜ ବେଗମ ମନସା ମନର ବେଗ ରହିଛି ଏବଂ କ୍ରୋଧ ରହିଛି, ଜୁହା ବାଚ ବେଗମ ମନସା କ୍ରୋଧ ବେଗମ ଜୁହା ବେଗମ ଉଦର ଉପସ୍ଥ ବେଗମ, ଜୁହାର ଦୁଇଟି ବେଗ ରହିଛି, ସବୁ ଇନ୍ଦ୍ରିୟମାନଙ୍କର ଗୋଟିଏ ଗୋଟିଏ ବେଗ ରହିଛି, କିନ୍ତୁ ଜୁହା ଗୋଟେ ଏଭଳି ଇନ୍ଦ୍ରିୟ ତାହାର ଦୁଇଟି ବେଗ ରହିଛି। ସେଇଥିପାଇଁ ଭକ୍ତିବିନୋଦ ଠାକୁର କହିଲେ ତାହାର ମଧ୍ୟ ଜୁହା ଅତି ଲୋଭମୟ ସୁଦୂରମତି, ଜୁହାଟା ଏକ ସମୟରେ କ'ଣ ସିଏ କର୍ମେନ୍ଦ୍ରିୟରେ ଯିବ ଏବଂ କ'ଣ ଜ୍ଞାନେନ୍ଦ୍ରିୟରେ ମଧ୍ୟ ଯିବ। ଏ ଯେଉଁ କଥା ଆମେ କହୁଛେ ଇଏ କର୍ମେନ୍ଦ୍ରିୟର କାର୍ଯ୍ୟ କରୁଛି ଜୁହା, ଆ ପରେ ଯେତେବେଳେ ଆମେ ପ୍ରସାଦ ସେବନ କରିବା ସେତେବେଳେ ରସନାନ୍ଦ୍ରିୟର କାର୍ଯ୍ୟ କରୁଛି ଜୁହା, ଟୁଇନ୍ ୱାନ୍ ସେଇଟା ଗୋଟେ ଦେଇଛନ୍ତି ଭଗବାନ, ଏଭଳି ଜୁହା ଦେଇଛନ୍ତି। ଏଇ ଜୁହାଟାକୁ ଯଦି ଆମେ ବ୍ୟବହାର କରିବା ଭଗବାନଙ୍କର ସେବାରେ ତାହେଲେ ଆମେ ଜୁହା ଦେଉ ବୋଲି କୁହାଯାଇଛି। ଆମର ଯେଉଁ ଭଗବାନଙ୍କ ବିଷୟରେ ଯେଉଁ ରହିଛି ଆମେ ଜାଣିପାରିବା ନାହିଁ, କାରଣ ଭଗବାନ ହେଉଛନ୍ତି ଆମର ଇନ୍ଦ୍ରିୟମାନଙ୍କର ଉର୍ଦ୍ଧ୍ୱରେ। ଅଥ ଶ୍ରୀକୃଷ୍ଣ ନାମାଦି ନ ଭବେତ୍ ଗ୍ରାହ୍ୟମ ଇନ୍ଦ୍ରିୟ ସେବନମୁଖେ ହିଁ ଜୁହା ଦେଉ ସ୍ୱୟଂ ଏବ ସ୍ମୃତି ଅଧ। ଭଗବାନଙ୍କର ବିଷୟରେ ଆମର ଯେଉଁ ଇନ୍ଦ୍ରିୟମାନ ଭଗବାନଙ୍କୁ ଆମେ ଆମର ଚକ୍ଷୁ ମାଧ୍ୟମରେ ଦେଖିପାରିବା ନାହିଁ, କର୍ଣ୍ଣ ମାଧ୍ୟମରେ ଶୁଣିପାରିବା ନାହିଁ, ବା ଇନ୍ଦ୍ରିୟମାନଙ୍କ ଦ୍ୱାରା ଭଗବାନଙ୍କୁ ଅନୁଭବ କରିପାରିବା ନାହିଁ, କାରଣ ଭଗବାନ ହେଉଛନ୍ତି ଇନ୍ଦ୍ରିୟମାନଙ୍କର ଉର୍ଦ୍ଧ୍ୱରେ, ସେଥିପାଇଁ ତାଙ୍କର ଗୋଟିଏ ନାମ ହେଉଛି ଅଧକ୍ଷଜ। କିନ୍ତୁ ସେଇ ଇନ୍ଦ୍ରିୟମାନଙ୍କ ଦ୍ୱାରା ଆମେ ଯଦି ଭଗବାନଙ୍କର ସେବାରେ ନିଯୁକ୍ତ ହେବା, ଏଇ ସେବାରେ ନିଯୁକ୍ତ ହେବ ଆରମ୍ଭ ବିଗିନିଂ ହେଉଛି ଜୁହା। জিহ্বা দৌ, জিহ্বা দুইটা কার্য করছি না, টু ইন ওয়ান, তেণু জিহ্বা দৌ, জিহ্বা দৌ কহিলে আমি যেতবে কথা কহবা ভগবান কথা কহবা, যদি আমি ভগবান কথা কই নপার অন্তত পক্ষে এই যে রয়েছে ভগবান নাম এই নামটিকে উচ্চারণ করবা, আর কিছু কহবা না। হরিদাস ঠাকুর কিছু কৌ নথিলে, কেবল নাম উচ্চারণ করুলে, অবশ্য দরকার পড়লে কৌলে, নহলে 24 ঘন্টা তাঁর ভগবান নামরে কটি যাওয়া, সেইপা সে নামাচার্য হয়েছেন। তেণু এই যে রয়েছে ইন্দ্রিয় মানুষ এইভাবে ভাবে যদি আমি ভগবান সেবায় নিযুক্ত করা, এই ইন্দ্রিয় মানুষ বিগিনিং শুরু হব কোথায় না, জুহা মাধ্যমে। জুহার আমি দিনসারা কত কথা কুচে এবং কত খাদ্য গ্রহণ করুচে, তেণু এই জুহাটা হচ্ছে বহু গুরুত্বপূর্ণ। তেমন এইভাবে ভাবে যেত আমি জুহা কু ভগবান সেবায় নিযুক্ত করা, আস্তে আস্তে অন্য সব যে ইন্দ্রিয় সব রয়েছেন সে সবু ভগবান সেবায় নিযুক্ত হবে। সেবনমুখী জুহাদু স্বয়ং হব স্মৃতি অধ, তেমন ভগবান নিজকে প্রকাশ করবে। এইসব ইন্দ্রিয় মানে রয়েছে বাচ বেগম, মনসা, ক্রোধ বেগম, জুহা বেগম, উদর, উপস্থ বেগম, জুহা, উদর এবং উপস্থ। এ ভগবান এইভাবে ব্যবস্থা করছেন, গোটিয়ে সরল রেখায় রাখছেন। জুহারু যে খাদ্য গ্রহণ করছে বা কথা কুচে বা খাদ্য কুচে উদর কু যাচ্ছি, এইভাবে ভাবে যদি অসঞ্জত ভাবে খাদ্য গ্রহণ করা, তাহলে উপস্থ মধ্যে সংযম করে পারা না, যৌন ইন্দ্রিয়কে সংযম করে পারা না। তেণু এই যে রয়েছেন ইন্দ্রিয় মানুষ সংযম করার যে রয়েছে, এইভাবে ভাবে গোটিয়ে সরল রেখার ভগবান রাখছেন। যে খাদ্য প্রভুপাদ মহারাজ গোটে শ্লোকর ভাষার কৌশল যে আমি যদি ভগবান বিষয়ে যদি ঠিক ভাবে শ্রবণ করা, তাহলে আমি কোণ বহু ভববন্ধন মুক্ত হয়ে যা। কিন্তু এই যে ঠিক ভাবে শ্রবণ করাটা তেমন করে পার না, রাপটা টেনশন যা কুযায়, গভীর ভাবে ধ্যানের শ্রবণ করাটা সেন করে পার না। ওয়ান ক্যানট গিভ রাপ্ট আটেনশন অনলেস ওয়ান ইজ ভেরি পিওর ইন মাইন্ড, তাঁর মনরে যদি সে শুদ্ধ না, শুদ্ধ হয়ে না, তাহলে এ ভগবান কথার রাপ্ট বা বহু গম্ভীর ভাবে শ্রবণ করে পারবে না। তেমন মন জনকর শুদ্ধ হয়ে পার না যদি তাঁকর কোণ তাঁকর কোণ কার্য মধ্যে যদি শুদ্ধ হব না, তাঁকর কার্য যদি শুদ্ধ ন হব না, তাহলে তাঁকর মন মধ্যে শুদ্ধ হয়ে পার না। তেণু কার্য মধ্যে তাঁকর শুদ্ধ হব না যদি তাঁকর এইসব আহার, নিদ্রা, ভয় এইসব রয়েছে, মৈথুন ইত্যাদি যে শারীরিক আবশ্যকতা সব রয়েছে, এইটা যদি শুদ্ধ করা না যাব, তাহলে তাঁকর মন শুদ্ধ হয়ে পার না। এনে মন শুদ্ধ নহবার জনে কোণ ডিপ আটেনশন দিয়ে কথা শ্রবণ করে পার না। ভাগবত প্রথম স্কন্ধ সপ্তম অধ্যায়ের বোধ শ্লোকটি অনেক মোটর মনে পড়ু না, এই শ্লোকটি আমি পড়া চালছি তো বর্তমান ভক্তি ভয়। তেণু এই যে রয়েছে এই যে প্রভুপাদ মহারাজ কুমন্ত সমাবরধ, কৌশি মধ্যে মনকু যদি আমি ভগবান কথা শুণবা লগাই দেওয়া, তাহলে আমি এই ভববন্ধন মুক্ত হয়ে যা। শ্রবণের বহু আগ্রহ, প্রভু নারদ মুনি কথা কৌশল ব্যাসদেব, কিন্তু ব্যাসদেব সমস্ত শাস্ত্র রচনা করে সারিকি শান্তিপ্রাপ্ত হয়ে পার নলে, তেণু নারদ মুনি তাঁকর নিজের অভিজ্ঞতা প্রকাশ করছেন। 5 বর্ষর বাড়ক লাগে সে জন দাসী পুত্র লে, সেই সময়ের 4 কুমার আসুলে, 4 কুমার মানে সেতবে 4 কুমার হয়ে নলে, তা পর দিবসরে ব্রহ্মাঙ্কর পর দিনরে সে 4 কুমার হলে, তা পূর্ব সে ব্রহ্মবাদী মানে লে, সে যাই তাঁর মা লে, জনে দাসী দাসী লে, এই 5 বর্ষর বাড়ক লে। তেণু এই ব্রহ্মবাদী মানে কহিলে এই সে 4 কুমার তাঁর পূর্ব জন্মের লে সে ব্রহ্মবাদী, সেইটি যাই, তেণু নারদ মুনি তাঁকে সেবার সুযোগ প্রাপ্ত হয়ে তাঁর মাঙ্ক সহ সে সেবা করুলে, এই সেবা করুবা সময় তাঁকর অনুমতি নেই তাঁকর উচ্ছিষ্ট সেবন করে, উচ্ছিষ্ট সেবন করবার তাঁকর ভগবান কথা শুণা প্রতি আগ্রহ আসিলা। তেণু ভগবান কথা যেত শুণিলে সেতবে তাঁকর মন শুদ্ধ হল, শুদ্ধ হল পরে সে তাঁকু মন্ত্র প্রদান কলে, ஓம் நமஸ்துபியங் பகவதே வாசுதேவாய தீமஹி பிரதிம்னா அனுருத்தாய நம சங்கர்ஷனாய ச. சதுர்புஜ மந்திர பிரதான் கலே நாரத முனி சே மந்திரக்கு ஜப கரிக்கி பகவான் தர்சன கரிகலே. தேணு தா பரஜன்மே சே பிரம்மாங்க புத்திர ஹைக்கி ஆசிலே. ஏகதா பிரதம சங்க ஷஷ்ட அத்தியாயரே வர்ணனா கரையாயிச்சு. சே பிரசங்க ஏட்டா குவாயாயிச்சிலா. தேணு ஏஜோ ரைச்சந்தி இந்திரியமானங்கு சஞ்சம் கரிவாட்டா எதே சஹஜ நுஹே. பாச சமந்த அதிர அவஸ்தாரே ரைச்சந்தி. கிந்து ஏ பகவான் கதா ஸ்ரவண மாத்திரக்கே ஜன தீர வ்யக்திர பரிணத ஹெய்ஜிவ. பகவத் கீதா ஆரம்பரே மத்திய பகவான் சே கதா கயிலே, தீர வ்யக்தி கதா கயிலே. ஜெதேபேள ஜ்ஞான பிரதான கருச்சந்தி செதேபேள சே கௌசந்தி ஜெ ஜெ கண தேஹினஸ்மின் யதா தேஹே கௌமாரம் யௌவனம் ஜரா ததா தேஹாந்தர பிராப்தி தீரஸ்தத்ர ந முயதி. இயே ஹௌச்சி பிராத்மிக ஜ்ஞான பகவத் கீதார. ஆத்மா சம்பந்தீய ஜ்ஞான ஹௌச்சி குஹ்ய ஜ்ஞான. ஆ உபரி ரயிச்சு குஹ்யத்தர ஜ்ஞான ரயிச்சு, தா உபரி குஹ்யத்தம ஜ்ஞான ரயிச்சு. தினி பிரகார ஜ்ஞான பகவத் கீதார தியாயிச்சு. ஏ பிராரம்பிக ஜ்ஞான மூல ஜ்ஞான ஹௌச்சி குஹ்ய ஜ்ஞான, பிரம்ம சம்பந்தீய ஜ்ஞான, ஆத்மா சம்பந்தீய ஜ்ஞான ஜெத்தவேள தௌசந்தி செத்தவேள சே கௌசந்தி தேஹின ஆமே ஹௌச்சே ஏ சரீர நுஹ, ஆமே ஹௌச்சே ஆத்மா. ஜெமதி ஏட்டாக்கு ஆமே கெமிதி புஜிப்பாரிவா, ஆம பரஜன்ம அச்சுவலி கெமிதி ஜாணிவா. பிரபுபாத மகாராஜ ஆமர பகவான் ஏ கோட்டாக்கு நியாய பாவரே லஜிக்கலி புஜை தேசந்தி. ஜெமதி ஆமே பிலாதினே, ஆமே ஜாணிச்சு ஆமே சுட்ட பிலா திலே, ଆମର ଅତୀତ କଥା ମନେ ଅଛି, କେତେ ବର୍ଷ ତଳର କଥା କାହାରକୁ ମନେ ଥାଇପାରେ. ପ୍ରଭୁପାଦ ମହାରାଜ କହନ୍ତି ମୁଁ ଯେତେବେଳେ ବହୁତ ଛୋଟ ହେଇଥିଲି ମୁଁ ଭଉଣୀ କୋଳରେ ବସିଥିଲି ସେତେବେଳେ ମୋର କଥା ମନେ ଅଛି. ଏତେ ନାରଦମୁନି ତାଙ୍କ ପୂର୍ବଜନ୍ମ କଥା ମନେ ରଖିଥିଲେ ନାରଦମୁନି. ତେଣୁ ଏ ଯେଉଁ ରହିଛି, ଆମେ ଯେଉଁ ରହିଛେ ଛୋଟ ପିଲା ଥିଲେ, ଛୋଟ ପିଲାରୁ ଯୁବକ ଅବସ୍ଥା ପ୍ରାପ୍ତ ହେଲେ, ଯୁବକ ଅବସ୍ଥାରୁ ବୃଦ୍ଧ ଅବସ୍ଥା ପ୍ରାପ୍ତ ହେଉଛେ, ସେହିଭଳି ଭାବରେ ଜଣେ ଯେତେବେଳେ ମୃତ୍ୟୁବରଣ କରିବ ସେତେବେଳେ ସେ ଧୀର ବ୍ୟକ୍ତି ଯେଉଁମାନେ ସେମାନେ ମୃତ୍ୟୁରେ ବିଚଳିତ ହେବେ ନାହିଁ. ତେଣୁ ଏଇଥିରୁ ଜଣାପଡ଼ୁଛି ଯେ ପରଜନ୍ମ ରହିଛି, ମୃତ୍ୟୁ ପରେ ଆଉ ଜଣେ ଜନ୍ମ ପାଇବ. ଯେଉଁଭଳି ଭାବରେ ପରିବର୍ତ୍ତନ ହେଉଛି, ଶରୀର ପରିବର୍ତ୍ତନ ହେଉଛି, ସେହିଭଳି ଭାବରେ ମୃତ୍ୟୁ ସମୟରେ ସେ ଆଉ ଗୋଟେ ଶରୀର ପ୍ରାପ୍ତ ହେବ. ତେଣୁ ଯେତେବେଳେ ପ୍ରଭୁପାଦ ମହାରାଜ ଯାଇଥିଲେ ରୁଷିଆକୁ, ସେହି ସମୟରେ ରୁଷିଆର ମସ୍କୋର ୟୁନିଭର୍ସିଟି ଅଫ୍ ରହିଥିଲା, ମସ୍କୋ ୟୁନିଭର୍ସିଟିରେ ଗୋଟେ ଡିପାର୍ଟମେଣ୍ଟ ଥିଲା ରିଲିଜିଅନ୍, ଡିପାର୍ଟମେଣ୍ଟ ଅଫ୍ ରିଲିଜିଅନ୍, ହିନ୍ଦୁ ରିଲିଜିଅନ୍ ସେଥିରେ ଗୋଟେ ଥିଲା, ଯେଉଁଥିରେ ପ୍ରଫେସର ଥିଲେ କଟୋଭସ୍କି. ସେହି ସମୟରେ ପ୍ରଭୁପାଦ ମହାରାଜ ଯେତେବେଳେ ଯାଇଥିଲେ ତାଙ୍କ ସହିତ ଯେତେବେଳେ ଦେଖା ହେଇଛି, ସେ କହିଥିଲେ ସେ ପଢ଼ାଉଛନ୍ତି ହିନ୍ଦୁ ରିଲିଜନ୍ ପଢ଼ାଉଛନ୍ତି. ସେ କହୁଛନ୍ତି ସ୍ୱାମୀଜୀ କ'ଣ ପରଜନ୍ମ ଅଛି, ମୃତ୍ୟୁ ପରେ ଆଉ ଗୋଟେ ଜନ୍ମ ଅଛି, ଏଇଭଳି ଭାବେ ବିଶ୍ୱାସ କରିପାରିବେ ବହୁତ ଲୋକ ସେ କଥା କହିବେ, ବର୍ତ୍ତମାନ ମଧ୍ୟ ସମସ୍ତେ ବୁଝିପାରିବେ ନାହିଁ ମୃତ୍ୟୁ ପରେ କିଏ ଦେଖୁଛି କ'ଣ ହେଉଛି କ'ଣ ହେବ. କିନ୍ତୁ ମୃତ୍ୟୁ ପରେ କ'ଣ ହେଉଛି ଯଦି ଜଣେ ନ ଦେଖିପାରିଲେ ମଧ୍ୟ, ମୃତ୍ୟୁ ପୂର୍ବରୁ କ'ଣ ହେଉଛି ଜଣେ ଦେଖିବା କଥା. ଏ ଯେଉଁ ଶରୀର ପରିବର୍ତ୍ତନ ହେଉଛି ସେଇଟା ଆମେ ଜାଣିପାରୁ ନାହିଁ. ଛୋଟ ପିଲା ଶରୀର ଥିଲା ସେଇଟା ଅଛି, ସେ ଶରୀର ଚାଲିଗଲା, କିନ୍ତୁ ଆମେ ସେଇ ରହିଛେ, ଆମର ପରିବର୍ତ୍ତନ ହେଉନି, ଆମେ ସେଇ ରହିଛେ. ଯେଉଁ ଛୋଟ ପିଲା ଶରୀରରେ ଥିଲେ ବର୍ତ୍ତମାନ ଯୁବକ ଶରୀରରେ ପ୍ରାପ୍ତ ହେଇକି ରହିଛି ସେଇଟା, ପୁଣି ସେଇଭଳି ଭାବରେ ଯୁବକ ଶରୀର ଯେତେବେଳେ ଚାଲିଯିବ ସେତେବେଳେ ବୃଦ୍ଧ ଶରୀରରେ ଆମେ ସେଇଠି ରହିଛେ, ସେଇ ଆମେ ରହିଛେ. ତେଣୁ ଆମେ ହେଉଛେ ଶରୀରଠାରୁ ଭିନ୍ନ. ଏ ଜ୍ଞାନ ଆତ୍ମସମେତ ଜ୍ଞାନ ଭଗବାନ ପ୍ରଥମେ ପ୍ରଦାନ କରୁଛନ୍ତି. ଏଇ ଜ୍ଞାନ ଯେଉଁମାନେ ପ୍ରାପ୍ତ ହେବେ ସେମାନେ ଧୀର ବ୍ୟକ୍ତିରେ ପରିଣତ ହୋଇଯିବେ, ତେଣୁ ମୃତ୍ୟୁ ସମୟରେ ମଧ୍ୟ ସେମାନେ ବିଚଳିତ ହେବେ ନାହିଁ, ଧୀର ସ୍ତତ୍ରଣ ମୁହତି. ତେଣୁ ଏଇ ଧୀର ଅବସ୍ଥାକୁ ପ୍ରାପ୍ତ ହେବା ଏତେ ସହଜ କଥା ନୁହଁ. ଆମର ଷଡ଼ ଗୋସ୍ୱାମୀଙ୍କ ବିଷୟରେ ବର୍ଣ୍ଣନା କରାଯାଇଛି, ଧୀରା ଧୀର ଜନପ୍ରିୟକୁ ନାନା ଶାସ୍ତ୍ର ବିଚାର ନୈକ ନିପୁଣ ସଧର୍ମ ସଂସ୍ଥାପକ ଲୋକାନାମ ହିତକାରିଣ ତ୍ରିଭୁବନେ ମାନ୍ୟୌ ଶରଣ୍ୟା କର ରାଧା କୃଷ୍ଣ ପଦାର ବିନ୍ଦ ଭଜନା ନନ୍ଦେ ନମ ତାଳିକ ବନ୍ଦେ ରୂପ ସନାତନ ରଘୁ ଯୁଗ ଶ୍ରୀଜୀବ ଗୋପାଳ କୌ. ଗୋପାଳ ଭଟ୍ଟ, ଗୋପାଳ ଭଟ୍ଟଙ୍କର ଆଜି ଭଗବାନ ଆବିର୍ଭାବ ହେଇଥିଲେ ରାଧାରମଣ ଦେବ. ତେଣୁ ଏ ଷଡ଼ ଗୋସ୍ୱାମୀ ଏହିଭଳି ଭାବରେ ଭଗବାନଙ୍କ ସେବାରେ ନିଯୁକ୍ତ ରହିଥିଲେ. ଶ୍ରୀ କୃଷ୍ଣ କୀର୍ତ୍ତନ ଗାନ ନର୍ତ୍ତନ ପର ପ୍ରେମାମୃତାମ୍ବନିଧି ଧୀରା ଧୀର ଜନପ୍ରିୟ ପ୍ରିୟ କର ନିର୍ମତ୍ସର ପୂଜିତ ಶ್ರೀಚೈತನ್ಯ ಕೃಪಾಧರೋ ವಿಭುವೋ ವಾರಾವಹಂ ತಾರಕೋ ವಂದೇ ರೂಪ ಸನಾತನೌರಭುಜುಗೌ ಶ್ರೀಜೀವ ಗೋಪಾಳಕೌ. ಚಡಗುಸ್ವಾಮಿ ವೃಂದಾವನದವರು ಆಯ್ತಿಲೆ ಧೀರಾ ಧೀರ ಜನಪ್ರಿಯವು ವೃಂದಾವನ ಸಂತ ಭಗವಾನ್ಙ್ಕರ ಪಾರ್ಷದ ಸಬು କିନ୍ତୁ ତଥାପି ଧୀର ଅଧୀର ବ୍ୟକ୍ତି ସବୁ ଥିଲେ ସେଠି, କିନ୍ତୁ ସମସ୍ତଙ୍କର ସେ ପ୍ରିୟ କରୁଥିଲେ ସନାତନ ଗୋସ୍ୱାମୀ ଇତ୍ୟାଦି ଷଡ଼ ଗୋସ୍ୱାମୀ. ତାଙ୍କ ଭିତରେ ଯଦି ଝଗଡ଼ା ଲାଗିଯିବ, ସନାତନ ଗୋସ୍ୱାମୀ କହିବେ ବାବା ଆମର ଏମିତି ଘଟଣା ହେଇଛି, ଘଟଣା ଗଣ୍ଡଗୋଳ ହେଇଛି, ଟିକେ ସମାଧାନ କରିଦିଅନ୍ତୁ. ତେଣୁ ସନାତନ ଗୋସ୍ୱାମୀ ଯାଇ ସମାଧାନ କରିଦେଉଥିଲେ. ଏଇଭଳି ଭାବରେ ଷଡ଼ ଗୋସ୍ୱାମୀ ବୃନ୍ଦାବନରେ ଭଗବାନଙ୍କ ସେବାରେ ମହାପ୍ରଭୁ ତାଙ୍କୁ ପଠେଇଥିଲେ, ଯାଅ ତୁମେ ଭଗବାନଙ୍କ ସବୁ ଲୀଳାସ୍ଥଳୀ ରହିଛି ସେସବୁ ଉଦ୍ଧାର କରିବ ଏବଂ ଶାସ୍ତ୍ର ସବୁ ରଚନା କରିବ, ସଦ୍ଧର୍ମ ସ୍ଥାପନ କରିବ. ଶ୍ରୀ ଶ୍ରୀ ସୀତାରାମ ଲକ୍ଷ୍ମଣ ହନୁମାନ ଯୋଉ କି ସଦ୍ଧର୍ମ ସ୍ଥାପନ କରିବ. ତେଣୁ ସେଇଭଳି ଭାବରେ ଜଣେ ଥିଲେ ଷଡ଼ ଗୋସ୍ୱାମୀ ଭିତରେ, ଜଣେ ଥିଲେ ଗୋପାଳ ଭଟ୍ଟ ଗୋସ୍ୱାମୀ, ଭଟ୍ଟ ଯୋଗଉ ଗୋପାଳ ଭଟ୍ଟ ଗୋସ୍ୱାମୀ. ସିଏ ଏଇଭଳି ଭାବରେ ଥରେ ଯାଇଥିଲେ ଗଣ୍ଡକୀ ନଦୀରେ ସ୍ନାନ କରୁଥିଲା ବେଳେ ଜଳ ତର୍ପଣ କରୁଛନ୍ତି, ସେହି ସମୟରେ ଶାଳଗ୍ରାମ ଆସି ପହଞ୍ଚିଗଲେ. ଶାଳଗ୍ରାମ ସିଏ ଚାହୁଁନଥିଲେ ଶାଳଗ୍ରାମ ପୂଜା କରିବା ପାଇଁ, ତେଣୁ ପାଣିରେ ବସେଇଦେଲେ. ପୁଣି ଥରେ ଯେତେବେଳେ ଜଳ ନେଉଛନ୍ତି ସେତେବେଳେ ପୁଣି ଆସି ପହଞ୍ଚିଗଲେ ଶାଳଗ୍ରାମ. ଭଗବାନ ଭକ୍ତଙ୍କ ପାଖକୁ ଏଇଭଳି ଯାଆନ୍ତି. ସନାତନ ଗୋସ୍ୱାମୀ ପାଖକୁ ଆସିଥିଲେ ରାଧା ମଦନ ମୋହନ ଜୀବୁ, ଏଇଭଳି ଭାବେ ରୂପ ଗୋସ୍ୱାମୀ ପାଖକୁ ଆସିଥିଲେ ରାଧା ଗୋବିନ୍ଦ ଦେବ, ଏଇଭଳି ଭାବରେ ଗୋପାଳ ଭଟ୍ଟଙ୍କ ପାଖକୁ ଆସିଥିଲେ ରାଧାରମଣ. ତେଣୁ ବାରମ୍ବାର ଯେତେବେଳେ ଜଳକୁ ତ୍ୟାଗ କଲେ ମଧ୍ୟ ସେ ଆସୁଛନ୍ତି. ତେଣୁ ଆଣିକି ଆସିଲେ, କେତୋଟି ଶାଳଗ୍ରାମକୁ ଆଣିକି ଆସିଥିଲେ, ପୂଜା କରୁଥିଲେ ବୃନ୍ଦାବନରେ. ସେହି ସମୟରେ ଗୋଟେ ଦିନ ଜଣେ ସେଠ ଜଣେ ଧନୀ ବ୍ୟକ୍ତି ସେ ସବୁ ବସ୍ତ୍ର ସବୁ ଠାକୁରଙ୍କର ବସ୍ତ୍ର ସବୁ ବାଣ୍ଟୁଥିଲେ. ତେଣୁ ଗୋପାଳ ଭଟ୍ଟ ଚିନ୍ତା କଲେ ଆମର ଯଦି ଠାକୁର ଥାଆନ୍ତେ, ମୂର୍ତ୍ତି ଥାଆନ୍ତେ, ତାହେଲେ ଆମେ ପୋଷାକ ତାଙ୍କୁ ପରିଧାନ କରିଥାନ୍ତେ. ଏଇଭଳି ଭାବେ ଚିନ୍ତା କରିଥିଲେ. ତେଣୁ ତା ପରଦିନ ଦେଖିଲା ବେଳକୁ ଭଗବାନ ସେ ଯେଉଁ ରହିଛି ଶାଳଗ୍ରାମ, ସେ ଶାଳଗ୍ରାମରୁ ବାହାରି ପଡ଼ିଲେ ଭଗବାନ. ରାଧା ଜୟ ରାଧାରମଣ ପ୍ରଭୁ କି. ଆଜିର ଦିବସରେ ଏ ରାଧାରମଣ ଦେବଙ୍କର ଆବିର୍ଭାବ ହେଇଥିଲା. ଏହିଭଳି ଭାବରେ ଯେଉଁ ରହିଛି ମାଧବେନ୍ଦ୍ରପୁରୀ ଆମର ଧାରାରେ, ଏ ଧାରା ମାଧବେନ୍ଦ୍ରପୁରୀଙ୍କ ଠାରୁ ଆମର ଏଇଟା କୁହାଯାଇଛି, ଇଏ କ'ଣ କଢ଼ି ମାନେ କ'ଣ ଇଏ ହେଲା, ଅଙ୍କୁରୋଦ୍ଗମ ହେଲା, ଅଙ୍କୁରୋଦ୍ଗମ ହେଲା ଯେଉଁ ବୈଷ୍ଣବ ଧାରାର ଭାବଟା ମାଧବେନ୍ଦ୍ରପୁରୀ ଠାରୁ ଅକୁରନ୍ ଚରିତାମୃତ ବର୍ଣ୍ଣନା କରାଯାଇଛି. ଯେଉଁ ଶ୍ରେଷ୍ଠ ରସ ପ୍ରଦାନ କରିଛନ୍ତି ମହାପ୍ରଭୁ, ଏ ମାଧବେନ୍ଦ୍ରପୁରୀଙ୍କ ଠାରୁ ଏଇଟା ଆସୁଛି. ମାଧବେନ୍ଦ୍ରପୁରୀଙ୍କର ଶିଷ୍ୟ ହେଲେ ଈଶ୍ୱରପୁରୀ, ଈଶ୍ୱରପୁରୀଙ୍କର ଶିଷ୍ୟ ହେଲେ ସ୍ୱୟଂ ଭଗବାନ. ଏ ନାରଦ ମୁନିଙ୍କ ସମ୍ପ୍ରଦାୟରେ ଆମେ ଆସୁଛେ. ଏ ନାରଦ ମୁନି ପ୍ରହ୍ଲାଦଙ୍କୁ ଯେଉଁ ଜ୍ଞାନ ଦେଇଥିଲେ ଆମେ ଗତକାଲି କହୁଥିଲେ, ସେଇ ସମ୍ପ୍ରଦାୟ ଆମର କେତେ ଉନ୍ନତ ସମ୍ପ୍ରଦାୟ. ଆମର ସବୁ ବ୍ୟବସ୍ଥା କରାଯାଇଛି ଭଗବତ ଧାମକୁ ଯିବା ପାଇଁ, କିନ୍ତୁ ଯଦି ଆମେ ଗ୍ରହଣ ନ କରିବା, ନିୟମ ଗ୍ରହଣ କରିବାନି, ତାହେଲେ ଆଉ କେଉଁଠି ଯାଇପାରିବା? ତେଣୁ ଏହିଭଳି ଭାବରେ କଥା ହେଇଛି, ଯେଉଁ ରହିଛନ୍ତି ଇନ୍ଦ୍ରିୟମାନ ସବୁ ରହିଛନ୍ତି, ଇନ୍ଦ୍ରିୟମାନଙ୍କ ଦ୍ୱାରା ଆମେ ଯଦି ଭଗବାନଙ୍କୁ ସେବା କରିବା, ପ୍ରାଣ ଓଜ ସହ ବଳ, ଏଇ ଯେଉଁ ଇନ୍ଦ୍ରିୟମାନ ସବୁ ରହିଛନ୍ତି, ଏ ଇନ୍ଦ୍ରିୟମାନଙ୍କର ଉତ୍ପତ୍ତି ସେଇ ଭଗବାନ ଠାରୁ ଆସୁ. ଜାଣେ ତ୍ୱାଂ ସର୍ବଭୂତାନାମ, ସମସ୍ତ ଜୀବମାନଙ୍କର, ଖାଲି ମନୁଷ୍ୟମାନଙ୍କ ନୁହନ୍ତି, ପଶୁ ପକ୍ଷୀ କୀଟ ପତଙ୍ଗ 84 ଲକ୍ଷ ପ୍ରକାର ଜୀବ ଅଛନ୍ତି, ସମସ୍ତଙ୍କର ପ୍ରାଣ ଆଉ ଓଜ, ଓଜ କହିଲେ ଇନ୍ଦ୍ରିୟର ବଳ ସହ କହିଲେ ମନର ବଳ, ଏବଂ ଖାଲି ଯେଉଁ ବଳ କୁହାଯାଇଛି ଯେଉଁଠି ଶରୀରର ବଳ, କେତେ ପ୍ରକାର ବଳ ଦେଇଛନ୍ତି ଭଗବାନ ଦେଖନ୍ତୁ. ବଳଂ ବଳବତ୍ତାଂ ଚାହଂ, ଯଦି ପ୍ରାଣର ପ୍ରାଣ ଚାଲିଯିବ ତାହେଲେ ଜଣେ ମୃତ୍ୟୁବରଣ କଲା. ଓଜ, ଓଜ କହିଲେ ଯେଉଁ ରହିଛି ଇନ୍ଦ୍ରିୟମାନେ ରହିଛନ୍ତି, କାହାକୁ ଆଖିକୁ ଦିଶୁନାହିଁ, କାହାକୁ ଚାଲିପାରୁନାହାନ୍ତି, ପଙ୍ଗୁ ହେଇକି ରହିଛନ୍ତି, କାହାକୁ ଶୁଭୁନାହିଁ, ସେ କାଲ ହେଇକି ରହିଛନ୍ତି, କାହା କଥା କହିପାରୁନି, ମୁକ ହେଇକି ରହିଛନ୍ତି. ଏଇଭଳି ଭାବରେ ଇନ୍ଦ୍ରିୟମାନଙ୍କର ବଳ ରହିଛି, କାହା ପାଖରେ ସବୁ ପ୍ରକାର ଇନ୍ଦ୍ରିୟ ବଳ ରହିଛି. ସେଇଭଳି ଭାବରେ ମନର ବଳ ମଧ୍ୟ ରହିଛି, ଏବଂ ଶରୀରର ବଳ କାହାର କେତେ ବଳ ସବୁ ରହିଛି, ଏସବୁ ଆପଣ ହିଁ ହେଉଛନ୍ତି ସେ ସବୁକିଛି, ଆପଣ ହେଉଛନ୍ତି ସେସବୁ, ଆପଣ ହେଉଛନ୍ତି ସେଇ ବିଷ୍ଣୁ. ଆଉ ମୁଁ ଏ ଶ୍ଳୋକଟି କହୁଥିଲି ଭୁଲିଗଲି, ସେ ଯେଉଁ ରହିଛନ୍ତି ଭଗବାନଙ୍କ ଜିଲ୍ଲାକୁ ସେଠି ବିଷ୍ଣୁ ବୋଲି ବ୍ୟବହାର କରାଯାଇଛି, କୃଷ୍ଣ କୁହାଯାଇ ନାହିଁ, କାରଣ କୃଷ୍ଣ ନିଜକୁ ବିସ୍ତାର କରିଥିଲେ ରାସଲୀଳାରେ, 300 কোটি গোপী ছিলে এবং ভগবান মধ্যে নিজকে 300 কোটি রূপরে বিস্তার করছিল সেখানে বিষ্ণু শব্দ সুখদেব গোস্বামী কৌশল হ্যাঁ কিন্তু বিক্রীড়িতং ব্রজবধূভির ইদং চ বিষ্ণু শ্রদ্ধানুচ অনুশুণিয়া তথবর্ণয ভক্তিং পরাং ভগবতিং প্রতিলভ্য কামা রুদ্রোগম আসু অপহুণতি অচিরেণ ধীর তেণু তাঁকর হৃদ্রোগ এই যে কাম লোভ ক্রোধ এসব রয়েছে এ হৃদয়ের রোগ এ অনর্থ এইসব এই ভগবান কথা শুনলে সব দূর হব রোগ রোগ দূর হওয়া ভাগবত রচনা করা যায় ঔষধ বটিকা এটা হচ্ছে বটিকা এভাবে বটিকা ইয়ে রস রস রসর আড়ে ইয়ে খালি রস হি রস বটিকা মধ্যে রয়েছে বহু প্রকার যে রয়েছে ম্যালেরিয়ার ঔষধ যে রয়েছে কুইনাইন ইত্যাদি বহু পিতা কিন্তু ইয়ে এভাবে বটিকা এটাকে সেবন কেমিতি করা না শ্রবণ মাত্রকে শ্রবণ মঙ্গল কেবল এই বটিকা নুহ পাটিরে খাইলে সেটা বটিকা খাদ্য বটিকা কার্য করব না শুনিয়া মাত্রকে কার্য করব এভাবে ইয়ে এবং শুনিয়া মাত্রকে বহুত আনন্দ প্রদান করব কর্ণ এবং হৃদয় আনন্দ প্রদান করব হ্যাঁ এই ভাগবত আরম্ভে প্রথম স্কন্ধ সপ্তম অধ্যায়ে সে কথা কৌশল তিনোটি শ্লোকের ভাগবতর অর্থ কেদেলে শ্রীধর স্বামী তাকে টিকারে কেছেন শ্লোক ত্রয়েণ ভাগবতার্থ দর্শিত এই তিনোটি শ্লোকের ভাগবতমের যে 18,000 শ্লোক রয়েছে এই তিনোটি শ্লোকের দেখলে ব্যাসদেব দেখলে ভাগবত তাকে বিস্তার করছেন ভক্তিযোগেন মনসি সম্যক প্রণীত অমলে অপসৎ পুরুষং পূর্ণং মায়াঞ্চ তদপাশ্রয়ং জয়া সম্মুচ জীব আত্মানং ত্রিগুণাত্মকং পরোপিমনুতেন অর্থং তৎকৃতং চাবিপদ্যতে অনর্থোপসং সাক্ষাৎ ভক্তিযোগ মদক্ষজে লোকস্যাজানন্ত বিদ্বান চক্রে সাধত সংগীতান যেমতি করোনা রোগ তো ঔষধ পাইলে নি বহু প্রকার এপট সেপট হয়ে চাল এবে কোণ ঔষধ বাহারি বলে কুযাচ্ছে যা হো এমনি বহু রোগ রয়েছে যাঙ্কর ঔষধ পাই না ভবরোগর ঔষধ এপর্যন্ত পাই না কিন্তু ব্যাসদেব এই ভবরোগর ঔষধ জাঁছেন সে দেখলে রোগ দেখলে রোগী দেখলে ঔষধ দেখলে ধ্যানের প্রথম স্কন্ধ সপ্তম অধ্যায়ে এটা কৌশল সুত কৌশল সমনকাদি ঋষি মানুষ ভক্তিযোগেন মনসি ভক্তিযোগে মনে ধ্যান কলে ভগবান সম্যক প্রণীত অমলে তাঁকর মনর যা সব মল লা সব চালগলা মন নিশ্চল হয়ে গলা অমলে কে নিশ্চল শ্রীধর স্বামী কৌশল নিশ্চল মনটা কত চঞ্চল না কিন্তু নিশ্চল হয়ে গলা ভগবান পাদপদম লাগিগলা আ চঞ্চল হব না যেমি লক্ষ্মীদেবী লক্ষ্মীদেবী গোটে নাম হচ্ছে চঞ্চলা কিন্তু যেতবে সে ভগবান বিষ্ণুকর সেবার লাগি যাতে সেত অচঞ্চল হয়ে যাতে মনটা মধ্যে সেইভাবে ভাবে আমার চঞ্চল কিন্তু ভগবান সেবায় লাগিগলে এত আনন্দ অধিকরু অধিক আনন্দ প্রাপ্ত হওয়া মনটা নিশ্চল হয়ে যাব ব্যাসদেবকর সে তো ভগবান অবতার নিশ্চল হয়ে গলা সম্যক প্রণীত অমলে অপসৎ পুরুষ পূর্ণ পূর্ণ পুরুষ সে দর্শন কলে ভগবান দর্শন কলে কিভাবে দর্শন কলে মায়াঙ্ক তদপাশ্রয়ং মায়াঙ্কু দেখলে তাঁকে পছপটে দেখলে ভগবান পছপটে দেখলে এই মায়া কিভাবে না জয়া সম্মোহিত জীব এই মায়া সমস্ত মোহিত করে সম্যক ভাবে মোহিত করে রাখছেন আত্মান ত্রিগুণাত্মক যদিও জীব মানে হচ্ছেন আত্মা কিন্তু এই মায়া তিন গুণের সত্তরজ তিন গুণতম তিন গুণের সমস্তকে বাঁধিকি রাখছে পরোপি মনুতেন অর্থম যদিও জীব হচ্ছে উন্নত ভগবান কোণ উন্নততর শক্তি আর মায়া হচ্ছে ভগবানকর নিচতর শক্তি কিন্তু সে মায়ার অধীন হয়েকি নিজকে ভাবুছি মু হচ্ছে ত্রিগুণর বেলি ইয়ে হচ্ছে অনর্থ ইয়ে হচ্ছে রোগ ভবরোগ অনর্থ মানে ভবরোগ ইয়ে রোগ কে জানি না এপর্যন্ত লোক সহ জানতো কে জানি না আমি তথাগত বৈদ্য মানে ডাক্তার মানে মতো জানি না ইয়ে রোগ রোগ কোণ অছি ভবরোগ বলে জানতি না সে তেণু কিন্তু সাধু বৈদ্য ইয়ে ব্যাসদেব সাধু বৈদ্য এসব দেখলে এটা হ্যাঁ জীবর এই ভবরোগ দেখলে জীবকু দেখলে রোগীকে দেখলে এবং ঔষধকে দেখলে ঔষধ কোণ এই ভাগবত হচ্ছে ঔষধ তাকে দেখা গলা ঔষধ ভালো এইটা হ্যাঁ কোণ যশ্যা বৈশ্রমাণায়াম এভাবে ভাগবত শাস্ত্র এভাবে କେବଳ ଯେଉଁମାନେ ଶୁଣିବା ପାଇଁ ଆରମ୍ଭ କରିବେ, କୃଷ୍ଣେ ପରମ ପୁରୁଷେ, ଯେଉଁ ପୂର୍ଣ୍ଣ ପୁରୁଷଙ୍କୁ ଦେଖିଲେ ସେ ହେଉଛନ୍ତି କୃଷ୍ଣ, ତାହାଙ୍କ ପ୍ରତି ଭକ୍ତି ଉତ୍ପନ୍ନ ହେବ, ଶୋକ ମୋହ ଭୟ ଇଏ ଯେଉଁ ଭାଗବତ ହେଉଛି ବଟିକା, ଭବ ରୋଗର ବଟିକା, ଏ କେବଳ ଶୁଣିବା ମାତ୍ରକେ କୃଷ୍ଣ ପ୍ରେମ ଜାଗ୍ରତ ହେବ। ଆଉ ଯେଉଁ ଭବରୋଗ ରହିଛି, ଭବରୋଗଟା ଆନୁଷଙ୍ଗିକ ଫଳ, ସେଇଟା ତା ମନକୁ ମନ ଚାଲିଯିବ, ଭବରୋଗ ଦୂର ହୋଇଯିବ। ରୋଗ ଦୂର କରିବା ପାଇଁ ଔଷଧ ଦିଆଯାଇ ନାହିଁ, କୃଷ୍ଣ ପ୍ରେମ ପ୍ରାପ୍ତ ହେବା ପାଇଁ ଔଷଧ ଦିଆଯାଇଛି, କିନ୍ତୁ ତା ସହିତ ସାଇଡ଼ ଇଫେକ୍ଟ ତା'ର ହେଉଛି ଭବରୋଗକୁ ଦୂର କରିଦେବ। ଶୋକ ମୋ ଭୟା, ଭବରୋଗର ଲକ୍ଷଣ ହେଉଛି ଏ ତିନୋଟି, ଅତୀତ ପ୍ରତି ଆମର ଶୋକ, ବର୍ତ୍ତମାନ ପ୍ରତି ଆମର ମୋହ, ଏବଂ ଭବିଷ୍ୟତ ପ୍ରତି ଭୟ। ଶୋକ ମୋହ ଭୟ, ଅର୍ଜୁନଙ୍କର ମୋହ ଥିଲା, ଦୂର ହେଲା। ଭଗବାନ ଭଗବତ ଗୀତା ଯେତେବେଳେ କହିଲେ, ଅର୍ଜୁନ କହିଲେ, ପ୍ରଭୁ ନଷ୍ଟ ମୋହ, ମୋର ମୋହ ଦୂର ହୋଇଗଲା। ଯୁଧିଷ୍ଠିର ମହାରାଜଙ୍କ ଶୋକ ଥିଲା, ଶୋକ ଦୂର ହୋଇଗଲା କିଭଳି ଭାବରେ, ନା ଭୀଷ୍ମଦେବ ଯେତେବେଳେ ଉପଦେଶ ଦେଲେ, ଶାନ୍ତି ଶାନ୍ତି କ'ଣ ଶାନ୍ତି ପର୍ବରେ ମହାଭାରତରେ ବର୍ଣ୍ଣନା କରାଯାଇଛି, ଏବଂ ସମସ୍ତ ଜୀବମାନଙ୍କର ଭୟ ରହିଛି। ସବୁଠାରୁ ବଡ଼ ଭୟ ହେଉଛି ମୃତ୍ୟୁ ଭୟ। ତେଣୁ ଏହିଭଳି ଭାବରେ ଏ ଭାଗବତ ଏଭଳି ଲୋକ ସେ ଅଜାଣନ୍ତୁ, ଲୋକମାନେ ଜାଣନ୍ତି ନାହିଁ ଏସବୁ କଥା, କିନ୍ତୁ ଇଏ ବିଦ୍ୱାନ ବ୍ୟାସଦେବ ବିଦ୍ୱାନ ଏଇ ସାତତ ସଙ୍ଗୀତକୁ ରଚନା କଲେ। ତେଣୁ ଏ ଯେଉଁ ସାତତ ସଙ୍ଗୀତ ରହିଛି, ଭାଗବତ ରହିଛନ୍ତି, ଶ୍ରୀଧର ସ୍ୱାମୀ କହୁଛନ୍ତି ଶ୍ଳୋକତ୍ରୟେଣ ଭାଗବତାର୍ଥ ଦର୍ଶିତ, ଭାଗବତଙ୍କର ଅର୍ଥ ଏଇ ତିନୋଟି ଶ୍ଳୋକରେ କୁହାହେଇଗଲା। ଭାଗବତ ଏଭଳି ଶାସ୍ତ୍ର, ତେଣୁ ଇଏ ବିଷ୍ଣୁ ତାଙ୍କ ଭିତରେ ଯେତେବେଳେ ଆମେ ଶ୍ରବଣ କରିବା, ସେମାନେ ଅଚିରେଣ ଖୁବ୍ ଶୀଘ୍ର ସେମାନେ ଧୀର ବ୍ୟକ୍ତିରେ ପରିଣତ ହୋଇଯିବେ, ଏବଂ ସିଏ ହେଉଛନ୍ତି ପୁରାଣ ପୁରୁଷ। ଯେମିତି ଆମେ କହୁଛେ ନା, ଆଦ୍ୟଂ ପୁରାଣ ପୁରୁଷଂ ନବଯୌବନଂଚ, ଭଗବାନ ପୁରାଣ ପୁରୁଷ। ପୁରାଣ ପୁରୁଷ କହିଲେ ସବୁଠାରୁ ପୁରାତନ, ତାଙ୍କ ପୂର୍ବରୁ ଆଉ କେହି ନଥିଲେ, ସିଏ ହେଉଛନ୍ତି ପ୍ରଥମ ଆଦି ପୁରୁଷ ହେଉଛନ୍ତି ସିଏ। କିନ୍ତୁ ଏତେ ବୟସ ହୋଇଗଲାଣି, ତାଙ୍କୁ ବୁଢ଼ା ହୋଇଯିବଣି ନା, ନା ସବୁବେଳେ ନବଯୌବନଂଚ, ଆଦ୍ୟଂ ପୁରାଣ ପୁରୁଷଂ ନବଯୌବନଂଚ, ସବୁବେଳେ ବ୍ରହ୍ମା ବୁଢ଼ା ହୋଇଯାଇଛନ୍ତି। ବ୍ରହ୍ମାଙ୍କୁ ଦେଖାଯାଉଛି ଛବି, ଆମେ ଦେଖୁଛେ ବୁଢ଼ା ହୋଇଗଲାଣି, 50 ବର୍ଷ ହୋଇଗଲାଣି ତାଙ୍କର, ଅଧା ହୋଇଗଲାଣି, ଆଉ ଅଧା ରହିଲା ତାଙ୍କ ବୟସ। ତେଣୁ ବ୍ରହ୍ମାଙ୍କୁ ବୁଢ଼ା ହିସାବରେ ଦେଖାଯାଉଛି, କିନ୍ତୁ ଭଗବାନ ଯେତେବେଳେ ଯୁଦ୍ଧ କରୁଥିଲେ ମହାଭାରତ ଯୁଦ୍ଧରେ, ସାରଥି ରୂପେ ରହିଥିଲେ, ତାଙ୍କୁ ବୟସ ହୋଇଥିଲେ 90 ବର୍ଷ, ତାଙ୍କର ପୁଅର ପୁଅ ସବୁ ହୋଇଗଲାଣି, ସେତେବେଳେ ହୋଇଗଲାଣି, କିନ୍ତୁ ସେ ଯୁବକ ଭଳି ରହିଥିଲେ, ସବୁ ନବକିଶୋର, ଖାଲି ଯୁବକ ନୁହଁ ନବକିଶୋର। ତେଣୁ ଏହିଭଳି ଭାବରେ ପୁରାଣ ପୁରୁଷଂ ପ୍ରଭ ବିଷ୍ଣୁ ମଧୀଶ୍ୱରଂ, ତାଙ୍କର ପ୍ରଭାବ ଏହିଭଳି ରହିଛି, ବିଷ୍ଣୁଙ୍କର ପ୍ରଭାବ ଏହିଭଳି ରହିଛି, ଏବଂ ଅଧୀଶ୍ୱରଂ ସବୁକିଛିର ସିଏ ହେଉଛନ୍ତି ନିୟନ୍ତ୍ରଣକାରୀ, ଅଧୀଶ୍ୱରଂ। ଏହିଭଳି ଭାବରେ ଜାମ୍ବବାନଙ୍କର ଅନୁଭବ ଆସିଲା, 28th ଡେରେ ଏଇ ଅନୁଭବଟି ଆସିଲା ଭଗବାନଙ୍କ ଲୀଳାରେ। ତାଙ୍କୁ ଭଗବାନ ଚାହାନ୍ତି ଯୁଦ୍ଧ କରିବା ପାଇଁ, ତେଣୁ ସେ ଯୁଦ୍ଧ କଲେ। ବର୍ତ୍ତମାନ ଭଗବାନ ଜ୍ଞାନ ଦେଲେ, ଯେମିତି 1 ବର୍ଷ ପରେ ଏ ଆମର ଭଗବାନ ଦେଲେ ଏଇ କ'ଣ ଭ୍ୟାକ୍ସିନ୍ର ଆସିଲା, ଜ୍ଞାନ ଆସିଲା, ସେହିଭଳି ଭାବରେ 28 ଦିନ 27 ଦିନ ପରେ ଏଇ ଜ୍ଞାନଟି ଭଗବାନ ଦେଲେ ଜାମ୍ବବାନଙ୍କୁ। ତେଣୁ ସେ ଏ ଶ୍ଳୋକଟି କହିଛନ୍ତି, ଏ ଶ୍ଳୋକର ଭାଷାରେ ବିଶ୍ୱନାଥ ଚକ୍ରବର୍ତ୍ତୀ ଠାକୁର କହୁଛନ୍ତି, ସର୍ବଭୂତାନାମ କହିଲେ ଅନନ୍ତକୋଟି ବ୍ରହ୍ମାଣ୍ଡବର୍ତ୍ତୀ ନା, ଖାଲି ଏଇ ବ୍ରହ୍ମାଣ୍ଡରେ ନୁହଁ, ଅନନ୍ତକୋଟି ବ୍ରହ୍ମାଣ୍ଡ ରହିଛି, ତାକୁ ଗଣି ହେବ ନାହିଁ କେତେ ବ୍ରହ୍ମାଣ୍ଡ ରହିଛି, ଅନନ୍ତକୋଟି ଏଇ ବ୍ରହ୍ମାଣ୍ଡବର୍ତ୍ତୀ ନା, ଯହ ପ୍ରାଣ ଏକତ୍ରୈବ ଯଦି ପୁଞ୍ଜିଭୂତ ତାହା ବିଶେଷ, ସମସ୍ତଙ୍କ ପ୍ରାଣକୁ ଯଦି ଏକାଭିତ କରାଯିବ ବା ମିଶାଇ ଦିଆଯିବ, ସିଏ ହେଉଛନ୍ତି ଭଗବାନଙ୍କର ଗୋଟିଏ ଅଂଶ। କହିଲେ ନା ଭଗବାନ କହିଲେ ନା, ଇଏ କ'ଣ ମୋର ଏକାଂଶେନ ସ୍ଥିତ ଜଗତ, ଚାରିଭାଗରୁ ଭାଗେ ଏ ପୃଥିବୀ, ଏ ଭୌତିକ ଜଗତ ଯେଉଁ ରହିଛି, ଏହିଭଳି ଅନନ୍ତ କୋଟି ବିଶ୍ୱ ବ୍ରହ୍ମାଣ୍ଡ ରହିଛି, ଏବଂ ଓଜ ସହୁ ବଳଂ ପୃଥକ୍ ପୃଥକ୍ ଏଇ ଯେଉଁ ରହିଛି, ଓଜ କହିଲେ ଇନ୍ଦ୍ରିୟର ଏବଂ ସହ ହେଉଛି ମନର ବଳ, ଏବଂ ବଳ ହେଉଛି ଦେହର ବଳ, ଏଇ ଯେଉଁ ସାମର୍ଥ୍ୟ ଯଦି ଏକୀକୃତ ଭବେତ୍, ଏ ସମସ୍ତଙ୍କର ଶରୀରର ଯଦି କରାଯିବ, ମନର ବଳ ଦେହର ବଳ ସବୁ ଏକା କରାଯିବ, ମିଶାଇ ଦିଆଯିବ, ତଦପି ତତ୍ ବିଭୂତି ତ୍ୱାତ୍ ତ୍ୱାମ୍ ଏବ ଅହମ୍ ଜାନେ, ଇଏ ହେଉଛି ଆପଣଙ୍କର ଗୋଟେ ବିଭୂତି, ଏକପାଦ ବିଭୂତି, ସମାଙ୍କର ବିଶୁଦ୍ଧ ଦଶମ ଅଧ୍ୟାୟରେ ଭଗବାନ କହିଲେ ଅର୍ଜୁନ ଚାହିଁଲେ ପ୍ରଭୁ ବିସ୍ତାରଣାତ୍ମନ ଯୋଗ, ଆପଣ ଆପଣ ଯେଉଁ ନିଜ ଯୋଗ ବିଷୟରେ କହୁଛନ୍ତି ମୁଁ ତୃପ୍ତି ହେଇପାରୁନାହିଁ, ଆମେ ମୋତେ ବିସ୍ତାର କରି କୁହନ୍ତୁ। ତେଣୁ ଭଗବାନ କହୁଛନ୍ତି କ'ଣ ମୁଁ ବିସ୍ତାର କରିବି, ମୋର ଏଇ ଯେଉଁ ବିଭୂତି ରହିଛି ଅନନ୍ତ ରହିଛି, ଶେଷ ହେବ ନାହିଁ। ଭଗବାନ ଯଦି ତାଙ୍କର ବିଭୂତି କହୁଥାନ୍ତେ ତାପରେ ଏ ପର୍ଯ୍ୟନ୍ତ ମଧ୍ୟ ଚାଲିଥାନ୍ତା, ଶେଷ ହେବ ନାହିଁ। ଯେମିତି ଅନନ୍ତ ଦେବ ଭଗବାନଙ୍କର ଗୁଣଗାନ କରୁଛନ୍ତି, ଦଶ କ'ଣ ଦଶ ଶତାନନ ଏକ ହଜାର ମୁଖରେ ଗାନ କରୁଛନ୍ତି, ଏ ପର୍ଯ୍ୟନ୍ତ ମଧ୍ୟ ସରୁନାହିଁ। ଭଗବାନ ଯଦି ତାଙ୍କର ବିଭୂତି ବିଷୟରେ କହି ଚାଲିଥାନ୍ତେ ଶେଷ ହେଇନଥାନ୍ତା। ତେଣୁ ଅନ୍ତିମରେ କହିଲେ ଅଥବା ବୋନେ ତେନ କିଂ ଜ୍ଞାନ ଅର୍ଜୁନ ବିଷ୍ଟବ୍ୟାହମିଦମ୍ କୃଷ୍ଣମ୍ ଏକାଶନ ସ୍ଥିତ ଜଗତ। ଅର୍ଜୁନ ମୁଁ ତୁମକୁ ମୋର ବିଭୂତି ବିଷୟରେ କେତେ ବିସ୍ତାର ଭାବରେ କହିବି, ଏତିକି ଜାଣ ଏ ସମଗ୍ର ବିଶ୍ୱ ବ୍ରହ୍ମାଣ୍ଡ ଯେଉଁ ରହିଛି ଏ ଚାରି ଭାଗରୁ ଭାଗରେ ସ୍ଥାନରେ ରହିଛି, ଆର ତିନି ଗୁଣ ହେଉଛି ଚିତ୍ ଜଗତ। ତେଣୁ ଏଇଭଳି ଭାବରେ ଅହମ୍ ଜାଣେ ବର୍ତ୍ତମାନ ସେ ମୁଁ ଜାଣିଲି ବୁଝିଲି, ସେଇ ଜ୍ଞାନଟି ଭଗବାନ ଦେଲେ ତାଙ୍କୁ ଅଠେଇଶତମ ଦିନରେ ସେଇ ଜ୍ଞାନଟି ସେ ପ୍ରାପ୍ତ ହେଇକି ସେ କହୁଛନ୍ତି ପ୍ରଭୁ ବନ୍ଦ କରିଦେଲେ, ଯୁଦ୍ଧ କଲେ ନାହିଁ ଆଉ ଭଗବାନ ସହିତ। ପ୍ରଭୁ ଆପଣ ଭଗବାନ ପଚାରୁଛନ୍ତି କ'ଣ ହେଲା ଆଉ ଯୁଦ୍ଧ କରିବନି, ନା ପ୍ରଭୁ ଆପଣ ହେଉଛନ୍ତି ଜାନେ ତ୍ୱାନ ସର୍ବଭୂତାନା, ତେଣୁ ମୁଁ ଯେଉଁ ଯୁଦ୍ଧ କରୁଥିଲି ବର୍ତ୍ତମାନ ମୁଁ ଅନୁଭବ କରୁଛି ପ୍ରଭୁ ପତଙ୍ଗେନ ଗରୁଡ଼ ହେବ, ଗୋଟେ ପତଙ୍ଗ ଯଦି ଗରୁଡ଼ଙ୍କ ସହିତ ଯୁଦ୍ଧ କରିବ କ'ଣ ଅବସ୍ଥା ହେବ। ବିଷ୍ଣୁ କାହିଁକି କୁହାଗଲା ନା ସର୍ବବ୍ୟାପକମ୍, ଆପଣ ହେଉଛନ୍ତି ବିଷ୍ଣୁ, ଆର କହିବାର ଭାବ ହେଉଛି ଜମ୍ବମାନଙ୍କର ଆପଣ ହେଉଛନ୍ତି ବିଷ୍ଣୁ, ନିଜକୁ ସର୍ବବ୍ୟାପ ନିଜକୁ ନିଜକୁ ବ୍ୟାପ୍ତ କରିଛନ୍ତି ବା ସବୁଠାରେ ବ୍ୟାପ୍ତ ହେଇଛନ୍ତି ଭଗବାନ ବିଷ୍ଣୁ ରୂପରେ, କିନ୍ତୁ ଅହମ୍ ତୁ ବ୍ୟାପ୍ୟ, ମୁଁ ହେଉଛି ଗୋଟିଏ ସ୍ଥାନରେ ରହିଛି, ମୁଁ ନିଜକୁ ଏକ୍ସପାଣ୍ଡ କରିପାରିବି ନାହିଁ, କିନ୍ତୁ ଆପଣ ନିଜକୁ ଏକ୍ସପାଣ୍ଡ କରନ୍ତି। ଯେମିତି କୁହାଯାଇଛି ଏ ଭାଗବତ ଏଇ ଅନ୍ୟ ପୁରାଣରେ ବର୍ଣ୍ଣନା କରାଯାଇଛି ଭଗବାନଙ୍କ ବିଷୟରେ, ଏ ଗୋଟେ ଉଦାହରଣ ଦିଆଯାଏ, ଯଥା ଯେଭଳି ଭାବରେ ଗୋଟେ ଅଗ୍ନି ଅଗ୍ନି ନିଜକୁ ବିସ୍ତାର କରେ, ଜ୍ୟୋତ୍ସ୍ନା ବିସ୍ତାରିଣୀ ଯଥା, ଅଗ୍ନି ଗୋଟିଏ ସ୍ଥାନରେ ରହିଲେ ମଧ୍ୟ ସୂର୍ଯ୍ୟ କେଉଁଠି ରହିଛନ୍ତି କିନ୍ତୁ ବର୍ତ୍ତମାନ ଏଠିକି ଆସୁଛି ତାଙ୍କର ଆଲୋକ ଆସୁଛି, ସେହିଭଳି ଭାବରେ ତଥେଦମ୍ ଅଖିଳମ୍ ଜଗତ, ସେହିଭଳି ଭାବରେ ଭଗବାନ ନିଜକୁ ବିସ୍ତାର କରିଛନ୍ତି। ଏକ ଦେଶ ସ୍ଥିତ ଅଗ୍ନି ଜ୍ୟୋତ୍ସ୍ନା ବିସ୍ତାରିଣୀ ଯଥା ପରାଶ ବ୍ରହ୍ମଣ ଶକ୍ତି ତଥେଦମ୍ ଅଖିଳମ୍ ଜଗତ, ଭଗବାନଙ୍କର ଯେଉଁ ଶକ୍ତି ରହିଛି ଏହିଭଳି ଭାବରେ ବର୍ଣ୍ଣନା କରାଯାଏ, ପୁରାଣରେ ବର୍ଣ୍ଣନା କରାଯାଇଛି। ଯେମିତି ଅଗ୍ନି ଗୋଟିଏ ସ୍ଥାନରେ ରହିଲେ ମଧ୍ୟ ସବୁଆଡ଼କୁ ଯାଇପାରନ୍ତି, ସେହିଭଳି ଭାବେ ଭଗବାନ ଗୋଟିଏ ସ୍ଥାନରେ ରହିଥିଲେ ମଧ୍ୟ ନିଜକୁ ବିସ୍ତାର କରନ୍ତି, ସେ ହେଉଛନ୍ତି ବିଷ୍ଣୁ, କିନ୍ତୁ ମୁଁ ହେଉଛି ବ୍ୟାପ୍ୟ, ମୁଁ ନିଜକୁ ବିସ୍ତାର କରିପାରିବି ନାହିଁ। ଅହମ୍ ତୁ ବ୍ୟାପ୍ୟ, ଆପଣ ହେଉଛନ୍ତି ପୁରାଣ ପୁରୁଷମ୍, ବିଷ୍ଣୁ ପୁରାଣ ପୁରୁଷମ୍, ସବୁଠାରୁ ପୁରାତନ ବ୍ୟକ୍ତି, ମୁଁ ହେଉଛି କ'ଣ ନା ଅର୍ବାଚୀନ, ମୁଁ ଏବେ ଆସିଛି, ମୁଁ ଆଗରୁ ନଥିଲି, ମୁଁ ଏବେ ଅବଶ୍ୟ ସେଇ ଶରୀରରେ, ଆମେ ମଧ୍ୟ ସବୁବେଳେ ପୁରାଣ ପୁରୁଷ, ଭଗବାନ ଭଳି କହିଲେ ନା ଭଗବତ ଗୀତାରେ ଭଗବାନ କହିଲେ ନା ନ ଜାୟତେ ମ୍ରିୟତେ ବା କଦାଚିତ୍ ନାୟଂ ଭୂତ୍ୱା ଭବିତା ବା ନ ଭୂୟ ଅଜୋ ନିତ୍ୟ ଶାଶ୍ୱତୋୟଂ ପୁରାଣ ନ ହନ୍ୟତେ ହନ୍ୟମାନ ଶରୀର, ଆମେ ମଧ୍ୟ ପୁରାଣ, ଆମେ ମଧ୍ୟ ଅଜ, ଆମେ ମଧ୍ୟ ନିତ୍ୟ, କିନ୍ତୁ ଆମର କ'ଣ ଭୌତିକ ଜଗତରେ ପତନ ହେଇଥିବାରୁ ଆମେ ଶରୀର ସବୁ ପ୍ରାପ୍ତ ହେଉଛେ, ଗୋଟିଏ ଗୋଟିଏ ନୂଆ ନୂଆ ଶରୀର ପ୍ରାପ୍ତ ହେଉଛେ, କିନ୍ତୁ ଭଗବାନ ଯେମିତି ଭଗବତ ଗୀତାରେ ଭଗବାନ କହିଲେ ଅର୍ଜୁନକୁ ବହୁନି ମେ ବ୍ୟତୀତାନି ଜନ୍ମାନି ତବ ଚା ଅର୍ଜୁନ, ଅନେକ ଜନ୍ମ ଆମେ ବିତେଇ ଦେଇଛେ କିନ୍ତୁ ତମେ ସବୁ ଭୁଲି ଯାଇଛ, କିନ୍ତୁ ମୁଁ ସବୁ ଭୁଲି ନାହିଁ। ଭଗବାନ ଶରୀର ହେଉଛି ଏଇଭଳି ଭାବରେ, ଜୀବର ଶରୀର ହେଉଛି ଏଇଭଳି ଭାବ, ଆମେ ଭୁଲିଯିବା, କିନ୍ତୁ ଭଗବାନ ଶରୀର ପରିବର୍ତ୍ତନ କରୁନାହାନ୍ତି ତେଣୁ ସେ ଭୁଲୁନାହାନ୍ତି, ଆମେ ଶରୀର ପରିବର୍ତ୍ତନ କରୁଛୁ ତେଣୁ ଆମେ ଭୁଲି ଯାଉଛେ। ତେଣୁ ଅହଂ ତୁ ବ୍ୟାପ୍ୟ, ଆପଣ ହେଉଛନ୍ତି ପୁରାଣ ପୁରୁଷ, ଅହଂ ଅର୍ବାଚୀନ, ମୁଁ ହେଉଛି ଏବେକାର କଥା। ସେଇଭଳି ଭାବରେ ପ୍ରଭୁ ବିଷ୍ଣୁ, ପ୍ରଭୁ ବିଷ୍ଣୁ କହିଲେ ଆପଣଙ୍କର ବହୁତ ପ୍ରଭାବ ରହିଛି, ଆପଣଙ୍କ ଶକ୍ତି ରହିଛି, କିନ୍ତୁ ମୁଁ ହେଉଛି ପ୍ରଭାବହୀନ, ଏଇ ଭାବରେ ଶ୍ଳୋକଟି କୁହାଯାଉଛି। ଭାବ ହେଉଛି ଏଇଟା, ସବୁ କଥା ପ୍ରକାଶ କରାଯାଇ ନାହିଁ, ତାଙ୍କର ଭାବ ହେଉଛି ଏଇଟା, ବିଶ୍ୱନାଥ ଚକ୍ରବର୍ତ୍ତୀ ଠାକୁର ତାଙ୍କ ଭାବରେ ଭାଷାରେ କହୁଛନ୍ତି। ଏବଂ ଆପଣ ହେଉଛନ୍ତି ଅଧିଶ୍ୱରମ୍, ଅଧିଶ୍ୱରମ୍ କହିଲେ ଆପଣ ନିୟନ୍ତ୍ରଣକାରୀ, ସବୁକିଛି ନିୟନ୍ତ୍ରଣ କରୁଛନ୍ତି, କିନ୍ତୁ ଅହଂ ଇଶିତବ୍ୟ, ଆପଣ ମୋତେ ମଧ୍ୟ ନିୟନ୍ତ୍ରଣ କରୁଛନ୍ତି, ଆପଣ ମଧ୍ୟ ମୋର ନିୟନ୍ତ୍ରଣକାରୀ, ଆମର କିଛି ନିୟନ୍ତ୍ରଣ କ୍ଷମତା ରହିଛି କିନ୍ତୁ ଆମେ ପୂର୍ଣ୍ଣ ଭାବରେ କ'ଣ ଈଶ୍ୱର ନୁହଁ, ଈଶ୍ୱର ଈଶ୍ୱର ପରମ କୃଷ୍ଣ ପରମେଶ୍ୱର ହେଉଛନ୍ତି କୃଷ୍ଣ ତେଣୁ ସନାତନ ଗୋସ୍ୱାମୀ କହୁଛନ୍ତି ପ୍ରଭୁ ବିଷ୍ଣୁ ଶବ୍ଦର ଅର୍ଥରେ ସେ କହୁଛନ୍ତି ସଦା ନବ ନବ ମହାପ୍ରଭାବଯୁକ୍ତମ ଇତ୍ୟର୍ଥ ପ୍ରଭୁ ବିଷ୍ଣୁ କହିଲେ ନୂଆ ନୂଆ ତାଙ୍କର ପ୍ରଭାବ ରହିଛି ଏବଂ ଏ ଯେଉଁ ତିନୋଟି ବିଶେଷଣ ରହିଲେ ନା ପ୍ରାଣ ଓଜ ସହ ବଳ ଏ ଯେଉଁ ଚାରୋଟି ରହିଲେ ଏ ଗୋଟିଏ ପରେ ଗୋଟିଏ ଯଥୋତ୍ତର ମହାଶକ୍ତି ମତ୍ତି ଶ୍ରେଷ୍ଠମ ଗୋଟିଏ ପରେ ଗୋଟିଏ ଶ୍ରେଷ୍ଠ ସେଇଭଳି ଭାବରେ ଏସବୁ କୁହାଯାଇଛି ଏଇଭଳି ଭାବରେ ତିନୋଟି ଶ୍ଳୋକରେ ବର୍ଣ୍ଣନା କରିବେ ତିନୋଟି ଶ୍ଳୋକରେ ସ୍ତୁତି କରିବେ ଆଜି ଗୋଟିଏ ଶ୍ଳୋକ ହେଇଗଲା ଆଉ ଦୁଇଟି ଶ୍ଳୋକ ରହିଛନ୍ତି ଏଇଭଳି ଭାବରେ ଭଗବାନ ସ୍ତୁତି କଲା ପରେ ଭଗବାନ ତାଙ୍କ ପ୍ରତି କୃପା କରିବେ ଭଗବାନ ତାଙ୍କୁ କୃପା କରୁଛନ୍ତି ବୋଲି ଏସବୁ ହେଇଛି ଆମ ପାଇଁ କୃପା କରିବା ପାଇଁ ଏସବୁ ଲୀଳା ହେଉଛି ଆମେ ଏଇସବୁ ଲୀଳା ଶୁଣିକରି ଆମେ ଏଇଟାକୁ ଶୁଣିବା କୀର୍ତ୍ତନ କରିବା ସ୍ମରଣ କରିବା ଏଇଭଳି ଭାବରେ ଆମର ସମୟ କଟିବ ଭକ୍ତଙ୍କୁ ଆନନ୍ଦ ପ୍ରଦାନ କରିବା ପାଇଁ ଏସବୁ ଲୀଳା ସବୁ ରହୁଛି ତେଣୁ ଏଇ ଯେଉଁ ଲୀଳା ସବୁ ଚାଲିଥିଲା ତିନୋଟି ଶ୍ଳୋକରେ କହିବେ ଭଗବାନ ଶ୍ରବଣ କଲା ପରେ ସେ କହିବେ ତାଙ୍କୁ ତାଙ୍କର ଯେଉଁ 37 ଦିନ ଧରି ଯୁଦ୍ଧ କଲେ ତାଙ୍କ ଶରୀରରେ ଆଉ ବଳ ନଥିଲା କିନ୍ତୁ ଭଗବାନ ପୁଣି ଇଏ କରିଦେଲେ ଠିକ୍ କରିଦେଲେ ଭଗବାନ କ'ଣ ନ କରିପାରିବେ ତେଣୁ କିନ୍ତୁ ଆମର ସମୟ ଶେଷ ହେଇଗଲା ଆମେ କଥାକୁ ଏଠି ବିଶ୍ରାମ ଦେବା କଥାକୁ ବିଶ୍ରାମ ଦେବା ପୂର୍ବରୁ କହିବା ଆମେ ଦୁଇ ମିନିଟ୍ ଭଗବାନଙ୍କ ନାମ କୀର୍ତ୍ତନ କରିବା।